ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ମାଓବାଦୀ ଦମନ ଲାଗି ରାଜ୍ୟମାନଙ୍କୁ ସବୁ ସାହାଯ୍ୟ ଯୋଗାଇଦେବେ କହିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକେ ଆବା ଡିସେମ୍ବର ତକ୍ ସାରବାର ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଦେବୀପୀଠମାନଙ୍କେ ମୂଲ ହେଲା ଷୋଡ଼ଶ ଉପଚାର ପୂଜା। ଆଉର୍ ଏସୀୟ କ୍ରୀଡ଼ାଥି ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ। ଓଡ଼ିଶାର ମାଓବାଦୀ ଦମନ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସନ୍ତୋଷ ପ୍ରକାଶ କରିଛନ୍। ଏଚ୍ ନୂଆଦିଲ୍ଲୀଠାରେ ମାଓବାଦୀ ଦମନ ବାବଦର ଜାତୀୟ ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀ ଶାହା ରାଜ୍ୟ ସରକାରମାନଙ୍କୁ ମାଓବାଦୀ ମୂଲପୋଛ ଲାଗି ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବା ବୋଲି କହିଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫ ଓଡ଼ିଶା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଇତାର ସାଙ୍ଗେ ମାଓବାଦୀର ମୁକାବିଲା ଲାଗି ଓଡ଼ିଶାର ସଫଳତା ବାବଦେ ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜନକୈନ୍ଦ୍ରିକ ନୀତି ଆଉ ବିକାଶମୂଳକ ପଦକ୍ଷେପ ଲାଗି ଅଧିକାଂଶ ପ୍ରଭାବିତ ଇଲାକାନ ତିଥି ବଦଳିଛି। ମାଓବାଦୀ ପ୍ରଭାବିତ 21 ଜିଲ୍ଲା ଭିତରୁ 10 ଜିଲ୍ଲାର କିଛି ଇଲାକାନ ସୀମିତ ରହିଛି। ଏ ଦିଗେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲାଗି ସେ ଧନ୍ୟବାଦ ଜନାଇକରି କହିଛନ୍ତି ଯେ ଭିନ୍ ଭିନ୍ ମୋବାଇଲ୍ ସଂଯୋଗ ଯୋଜନାଥି ମୋବାଇଲ୍ ଟାୱାର ବସାବାରକେ ତୁର୍ତ୍ତି କରବାର୍, ସେନାର ଯାତାୟତ ଆର୍ ପୋଷ୍ଟର ରକ୍ଷଣାବେକ୍ଷଣର ସଂଘର୍ଷ ବାଗିର ଜରୁରୀ ତିଥିର ମୁକାବିଲା ଲାଗି ହେଲିକପ୍ଟର ଦେବାରକେ ଦାବି କରିଥିଲେ। ବୈଠକଟି ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇଥିଲେ। ରିପୋ ରେଟ୍କେ 6.5% ଥି ଅପରିବର୍ତ୍ତିତ ରଖବାରକେ ମୁଦ୍ରାନୀତି କମିଟି ତରଫ ନିଷ୍ପଭି ନିଆଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍। ରିଜର୍ଭ ବ୍ୟାଙ୍କ ତରଫ ଜାରି ବିଜ୍ଞପ୍ତି ଅନୁସାରେ ସାମ୍ପ୍ରତିକ ଅର୍ଥନୈତିକ ଆର୍ ଆର୍ଥିକ ସ୍ଥିତିକେ ବିଚାରକେ ନେଇକରି ରେପୋ ରେଟ୍ ନାଇଁ ବଦଲାବାର ଲାଗି ନିଷ୍ପଭି ନିଆଯାଇଛି। ହେନ୍ତା ରିଏଲ୍ ଜିଡିପି ଅଭିବୃଦ୍ଧି ହାର 2023-24 ଆର୍ଥିକ ବଛର ଲାଗି 6.5% ରଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ତରଫ ସୂଚନା ଦିଆଯାଇଛି। ଇରାନ୍ର ନର୍ଗିସ୍ ମହମ୍ମଦି 2023 ବଛର ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇବେ। ଇରାନ୍ର ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାର ବିରୋଧ ନ ଆଉ ସମସ୍ତଙ୍କ ଲାଗି ମୁକ୍ତି ଆର୍ ମାନବାଧିକାରକେ ତହକାବାର ଅଭିଯାନ ଲାଗି ତାଙ୍କୁ ନୋବେଲ ପୁରସ୍କାର ଦେବାରକେ ଏଚ୍ ନରୱେର ରାଜଧାନୀ ଓସ୍ଲୋଠାରେ ଘୋଷଣା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆବା ଡିସେମ୍ବର ମାସ ତକ୍ ସାରବାର ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। 5G ସଚିବ ଭିକେ ପାଣ୍ଡିଆନ୍ ଆଜି ପୁରୀନ ଶ୍ରୀଜଗନ୍ନାଥ ପରିକଳ୍ପନାର କାର୍ଯ୍ୟର ସମୀକ୍ଷା କରିଛନ୍। ଶ୍ରୀକ୍ଷେତ୍ରକେ ଆସୁଥିବା ଯାତ୍ରୀ ଆଉ ସେବାୟତମାନଙ୍କର ଦୁଇଚକିଆ ଗାଡ଼ି ପାର୍କିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରବାର, ଶ୍ରୀମନ୍ଦିର ଚାରିକୋତି ରାସ୍ତାକେ ଚୌଡ଼ା କରବାର, ମୋଟ ପୁନର୍ବିକାଶ କାର୍ଯ୍ୟଥି ଐତିହ୍ୟ ଆଉ ଇତିହାସକେ ନଜରଥି ରଖବାର ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ। 5G ସଚିବ ଶ୍ରୀ ସେତୁ ପ୍ରକଳ୍ପର ଭିଲ୍ ସମୀକ୍ଷା କରିଥିଲେ। ଧାରି ସମୟ ଭିତରେ ଶ୍ରୀ ସେତୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନୂଆ ବର୍ଷଟି ଭକ୍ତମାନେ ବଢ଼ିଆ ଅନୁଭୂତି ପାଇବେ ବୋଲି ସେ କହିଥିଲେ। ରାଜ୍ୟର ତୃଣମୂଳ ସ୍ତରଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ଅନୁଧ୍ୟାନ ଲାଗି ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ଏ ବାବଦେ ବିଭାଗର ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସବୁ ମୁଖ୍ୟ ଚିକିତ୍ସା, ଜିଲ୍ଲା ଚିକିତ୍ସା ଆଉ ଜନସ୍ୱାସ୍ଥ୍ୟ ଅଧିକାରୀ, ରାଉରକେଲା ସରକାରୀ ଡାକ୍ତରଖାନା ଆଉ କ୍ୟାପିଟାଲ ହସ୍କିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍। ସ୍ୱାସ୍ଥ୍ୟସେବାର ବାବଦର ଭିନ୍ ଭିନ୍ କାର୍ଯ୍ୟକ୍ରମକେ ଲୋକର ପାଖେ ପହଞ୍ଚାବାର ଲାଗି ତଲ ସ୍ତରନ ନିରୀକ୍ଷଣ କରବାର ଲାଗି ଆଉ ଦରକାର ପଡ଼ିଲେ ଗାଡ଼ି ଭଡ଼ା କରବାର ଆଉ ଅଲଗା ବ୍ୟବସ୍ଥା କରବାରକେ ଭିଲ୍ ସେ ଚିଠି ଲେଖିଛନ୍। ଜିଲ୍ଲାସ୍ତର ହସ୍କିଟାଲ ଲାଗି ଯୁଡ଼େ, ସବ୍ଡିଭିଜନର ହସ୍କିଟାଲ ଲାଗି ଗୋଟେ ଆଉ ରାଉରକେଲା କ୍ୟାପିଟାଲ ହସ୍କିଟାଲ ଲାଗି ଗୋଟେ ଲେଖା ଗାଡ଼ି ଭଡ଼ାଥି ଆନିକରି କାର୍ଯ୍ୟକ୍ଷମ ନିରୀକ୍ଷଣ କରାଯାଇପାରବା ବୋଲି ସେ କହିଛନ୍। ଘାସ ମାରବାର ଲାଗି ବ୍ୟବହାର ହେଉଥିବାର ପାରାକ୍ୱେଟ୍ର ବ୍ୟବହାର ବିକ୍ରି ମହଜୁଦ ରଖବାର ଆଉ ଉତ୍ପାଦନକେ ଗଲାକାଲୁ ରାଜ୍ୟ ସରକାରଙ୍କ ନିଷିଦ୍ଧ ଘୋଷଣା କରିଛନ୍। ମୋ ସରକାର ବ୍ୟବସ୍ଥାକେ ଲୋକର ତରଫ ଆସିଥିବାର ପ୍ରସ୍ତାବ ଆଧାରଥି ବିଶେଷଜ୍ଞମାନଙ୍କର ମତାମତ ନିଆଯାଇଥିଲା। ଏ ମତାମତ ଅନୁସାରେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ କୀଟନାଶକ ଅଧିନିୟମ 1968 ଅନୁସାରେ ପାରାକ୍ୱେଟ୍ ଉପରେ ନିଷେଧାଦେଶ ଜାରି କରାଯାଇଥିବାର ଜଣାପଡ଼ିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ ସମଲେଇଗୁଡ଼ିନ ଆଷ୍ଠାନୁ 16 ଉପଚାର ପୂଜା ମୂଲ ହୋଇଛି। 14 ତାରିଖ ଦିନ ମହାଳୟ ଅବସରରେ ମା ସମଲେଶ୍ୱରୀ ଧବଳମୁଖୀ ବେସ୍ତି ଦର୍ଶନ ଦେବେ। ସେଦିନ ମାଙ୍କର ପୀଠନ ଶାରଦୀୟ ନବରାତ୍ର ପୂଜା ମୂଲ ହେବା। ଏବେ 20 ତାରିଖ ଦିନ ସମଲେଶ୍ୱରୀଙ୍କର ପୀଠନ ମହାସପ୍ତମୀ ସାଙ୍ଗେ ତିନିଦିନିଆ ଜାଗର ଦୀପ ଜଲବା। 24 ତାରିଖ ମଙ୍ଗଳବାର ଦିନ ଦଶହରା ଆଉ 28 ତାରିଖ ଦିନ ଦଶହରା ପୁନିଥି ମା'ଙ୍କ ରାଜରାଜେଶ୍ୱରୀ ବେଶ ହେବା। ହେନ୍ତା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ ମା' ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ଲାଗି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୀଠକେ ନଙ୍ଗିନ ଆଲୋକମାଲାଥି ସଜାଯାଇଛି। ସେନ୍ତା ବୌଦ୍ଧ ଜିଲ୍ଲା ପୁରୁଣା କଟକର ମା' ଭୈରବୀଙ୍କର ପୀଠନ ଆଷ୍ଟାନୁ 16 ପୂଜା ମୂଲ ହୋଇଛି। ଦେବୀଙ୍କର ଖଣ୍ଡା ଆର୍ ପ୍ରତିମାଙ୍କୁ ମୁଖ୍ୟ ପୂଜକଙ୍କର ଘରୁ ପଟୁଆରାଥି ମନ୍ଦିରକେ ପହଞ୍ଚା ଯାଇଥିଲା। ଏ 16 ପୂଜା ସମୟଥି ଭକ୍ତମାନଙ୍କର ଲାଗି ମା'ଙ୍କର ଦର୍ଶନ ବନ୍ଦ ରହେବା। ଏ ସମୟଥି ଭକ୍ତମାନେ ନିଜର ମନସ୍କାମନା ଲାଗି ମା'ଙ୍କର ମନ୍ଦିର ବାହାରେ ପୂଜା ଅର୍ଚ୍ଚନା କରସନ୍। ଜିଲ୍ଲାର ବାମଣ୍ଡା, ବୌଲସିଂହା, ବିଳାସପୁର, ଭାଲିଆପଦଠାରେ ଥିବା ମା' ମହେଶ୍ୱରୀଙ୍କର ପୀଠନ ବିଲ୍ 16 ପୂଜା ମୂଲ ହୋଇଛି। ଆଜି ପବିତ୍ର ମୂଳାଷ୍ଟମୀ ତିଥି ପଶ୍ଚିମ ଓଡ଼ିଶାର ମା'ମାନେ ପୁଅ ଜୁତିଆ କରିଛନ୍। ପୁଅମାନଙ୍କର ମଙ୍ଗଳ କାମନା କରିକରି ମା'ମାନେ ନିର୍ଜଲା ଉପାସ ରହିକରି ଦୂତୀବାହନ ଆର୍ ଷଠୀ ମା'ଙ୍କର ପୂଜା କରୁଛନ୍। ଏବେ କାଲ ସକାଳେ ନଦୀ ବନ୍ଧେ ଗାଧାରୁ ଘରେ ପୁଅମାନଙ୍କୁ 108 ଦୂପ ବନ୍ଧେଇକରି ଜୁତିଆ ପିନ୍ଧାବେ। ପୂଜା ଲାଗି ପଶ୍ଚିମ ଓଡ଼ିଶାର ଗାଁର ସହର ସବୁଆଡ଼େ ଉଷ୍ଣାକି ଦେଖବାର୍କେ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ଆଉ 25 ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍। ଗଲାକାଲି ପରୀକ୍ଷା କରାଯାଇଥିବାର 108 ନମୁନା ଭିତରୁ 25 ନମୁନା ପଜିଟିଭ୍ ଆସିଛି। ଇତିକେ ମିଶାଇକରି ସୁନ୍ଦରଗଡ଼ ଜିଲ୍ଲାର ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା 355 ପହଞ୍ଚିଛି। ହେଲେ ଜିଲ୍ଲାର ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି ଆଉ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ରୋଗ ବାବଦେ ଗାଁ ଗାଁର ସ୍ୱାସ୍ଥ୍ୟ ବିଭାଗ ତରଫ ସଚେତନ କରାଯାଉଛି। ଏ ବର୍ଷ ନମୁନା ପରୀକ୍ଷା ବଢ଼ିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକା ରହୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଉର୍ଲାଦାନୀଠାରେ ଆଜି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମଥି କଳସ ଯାତ୍ରା ସହିତ ମାଟି ସଂଗ୍ରହ କରାଯାଇଥିଲା। କଳସ ଯାତ୍ରା ମଦନପୁର ରାମପୁରନ ଭବାନୀପାଟଣା ଗଲାବେଳେ ବାଟେ ବହୁତଟେ ଜାଗାନ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ହେନ୍ତା ଭବାନୀପାଟଣା ଟାଉନ୍ ହଲ୍ଠାରେ ସାଂସଦ ବସନ୍ତ ପଣ୍ଡା ଓ ଅଲଗା ସିଆନ୍ ସୁଜନମାନେ କାର୍ଯ୍ୟକ୍ରମଥି ସାମିଲ ହୋଇଥିଲେ। ସମ୍ବଲପୁର ଜିଲ୍ଲା ଗୋଶାଲାଠାରେ ଥିବା ସିଆର୍ପିଏଫ୍ ଗ୍ରୁପ୍ କେନ୍ଦ୍ର ତରଫ 24 ନମ୍ଘର ଆନ୍ତର୍ ସେକ୍ଟର କ୍ରୀଡ଼ା ପ୍ରତିଯୋଗିତାକୁ ଜିଲ୍ଲାପାଳ ଅନନ୍ୟା ଦାସ ଉଦ୍ଘାଟନ କରିଛନ୍। ଏଥି ଦେଶର ଭିନ୍ ଭିନ୍ ଜାଗାର 21 ସେକ୍ଟରନ୍ 399 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍। ପ୍ରତିଯୋଗିତା ଏବାକେଲ ଉଦ୍ଯାପିତ ହେବା। ବୌଦ୍ଧ ଜିଲ୍ଲା 30 ଶିକ୍ଷାନୁଷ୍ଠାନ ଆଉ 69 ଗାଁକେ ତମାଖୁ ମୁକ୍ତ କରବାର୍ ଲାଗି ଜିଲ୍ଲା ପରିଷଦ ସଭାଗୃହନ ଗୋଟିଏ ବୈଠକଟି ସ୍ଥିର କରାଯାଇଛି। ଏଥି ଜିଲ୍ଲାପାଳ ନୃସିଂହ ଚରଣ ସାହୁ ତମାଖୁ ମୁକ୍ତ କରାଯିବାର ନିଷ୍ପଭିକୁ କାର୍ଯ୍ୟକାରୀ କରିବାର ଉପରେ ଜୋର ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ମିଶ୍ର ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫ ଓଡ଼ିଶା ମିଲେଟ୍ ମିଶନ ଜରିଆ ବରଗଡ଼ ଟାଉନ୍ ହଲ୍ଠାରେ ମିଲେଟ୍ ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା। ଏଥି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସାମିଲ ହୋଇକରି ମିଲେଟ୍ରୁ 110 ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦ୍ଘାଟନ କରିକରି ପ୍ରତିଯୋଗିତାର କୃତି ମହିଳାମାନଙ୍କୁ ପୁରସ୍କାର ଦେଇଥିଲେ। ହେନ୍ତା ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଉଲ୍ଗୁନେ ବଲାଙ୍ଗୀରଠାରେ ଜିଲ୍ଲାର 7 ବ୍ଲକର ମହିଳାମାନଙ୍କୁ ନେଇକରି ମିଲେଟ୍ ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା। ରାଜ୍ୟ ହୋଟେଲ ପରିଚାଳନା ସଂସ୍ଥା ପରିଚାଳନାଥି ମହିଳାମାନେ ମିଲେଟ୍ରୁ ଅଲଗା ଅଲଗା ଖାଇବାର ଦର ତିଆରି କରିଥିଲେ। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ହକିଥି ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍। ଆଜି ହୋଇଥିବାର ଫାଇନାଲ୍ ଖେଳି ଭାରତୀୟ ଏକାଦଶ ଜାପାନକେ 5-1 ଗୋଲ୍ତି ହରାଇଛନ୍। ଭାରତ ତରଫ ଅଧିନାୟକ ହରମନପ୍ରୀତ ସିଂ 2, ଅମିତ ରୋହିଦାସ, ମନପ୍ରୀତ ସିଂ, ଅଭିଷେକ 1 ଲେଖା ଗୋଲ୍ ସ୍କୋର କରିଥିଲେ। ଏସୀୟ କ୍ରୀଡ଼ାଥି ସ୍ୱର୍ଣ୍ଣ ପଦକ ହାସଲ କରିବା ଋତୁରୁ ଭାରତୀୟ ପୁରୁଷ ହକି ଦଳ ସିଧାସଳଖ ପ୍ୟାରିସ୍ ଅଲମ୍ପିକ୍ ଖେଳବାର ଲାଗି ଯୋଗ୍ୟତା ହାସଲ କରିଛି। ନୂଆପଡ଼ା ଜିଲ୍ଲାର ଆକାଂକ୍ଷା ବ୍ଲକ ବଡେନ୍ର ବୈରଗା ପଞ୍ଚାୟତ ଅନ୍ତର୍ଗତ ଖୁଟଣିପାଣିଠାରେ ଆଜି ସଂକଳ୍ପ ସପ୍ତାହ ପାଳନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ପ୍ରାଣୀ ସମ୍ପଦ ବିକାଶ ଯୋଜନା ବାଗିର କେନ୍ଦ୍ର ସରକାରଙ୍କର କୃଷି ଉନ୍ନତି ବାବଦେ ଯୋଜନାମାନଙ୍କ ଉପରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଏ ଉଲ୍ଗୁନେ ଭିନ୍ ଭିନ୍ ଶସ୍ୟ ନୁ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନୀଥି ଚାଷୀମାନେ ସାମିଲ ହୋଇଥିଲେ। ମାଓବାଦୀ ଦମନ ଲାଗି ରାଜ୍ୟମାନଙ୍କୁ ସବୁ ସାହାଯ୍ୟ ଯୋଗାଇ ଦେବେ କହିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକେ ଏବେ ଡିସେମ୍ବର ତକ୍ ସାରବାର ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଦେବୀପୀଠମାନଙ୍କେ ମୂଲ ହେଲା 16 ଉପଚାର ପୂଜା। ଆଉ ଏସୀୟ କ୍ରୀଡ଼ାଥି ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।
ଆସନ୍ତୁ।